ପ୍ରଥମ ରାଜାବଳୀ ଅଧ୍ୟାୟ ଷୋହଳ ଅନନ୍ତର ବାସାଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କର ବାକ୍ୟ ହନାନୀର ପୁତ୍ର ଜେହୁଙ୍କ ନିକଟରେ ଉପସ୍ଥିତ ହେଲା, ଯଥା ଆମ୍ଭେ ତୁମ୍ଭକୁ ଧୂଳିରୁ ଉଠାଇ ଆପଣା ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲୁ, ମାତ୍ର ତୁମ୍ଭେ ଜାରବ୍ୟାମର ପଥରେ ଚାଲିଲ ଓ ଆମ୍ଭ ଲୋକ ଇସ୍ରାଏଲକୁ ପାପ କରାଇଲ ଓ ସେମାନଙ୍କ ପାପ ଦ୍ୱାରା ଆମ୍ଭକୁ ବିରକ୍ତ କଲ। ଦେଖ, ଆମ୍ଭେ ବାସାକୁ ଓ ତାହାର ଗୃହକୁ ନିଶେଷ ରୂପେ ଝାଟୋଇ ଦେବା ଓ ଆମ୍ଭେ ତୁମ୍ଭ ଗୃହକୁ ନବାଟର ପୁତ୍ର ଜାରବ୍ୟାମର ଗୃହ ତୁଲ୍ୟ କରିବା। ବାସର କେହି ନଗରରେ ମଲେ କୁକୁରମାନେ ତାହାକୁ ଖାଇବେ ଓ ତାହାର କେହି କ୍ଷେତ୍ରରେ ମଲେ ଆକାଶର ପକ୍ଷୀମାନେ ତାହାକୁ ଖାଇବେ। ବାସାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର କ୍ରିୟା ଓ ପରାକ୍ରମ ବିଷୟ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ଅନନ୍ତର ବାସା ଆପଣା ପିତୃଗଣ ସହିତ ଶୟନ କରନ୍ତେ ତିର୍ସାରେ କବର ପାଇଲେ ଓ ତାଙ୍କ ପୁତ୍ର ଏଲା ତାଙ୍କ ପଦରେ ରାଜ୍ୟ କଲେ। ତଥାପି ବାସା ଓ ତାଙ୍କର ବଂଶ ବିରୁଦ୍ଧରେ ହନାନୀର ପୁତ୍ର ଜେହୁ ଭବିଷ୍ୟତ ବକ୍ତାଙ୍କର ହସ୍ତରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯେହେତୁ ସେ ଆପଣା ହସ୍ତକୃତ କର୍ମ ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ ସବୁ କୁକର୍ମ କରି ଜାରବ୍ୟାମଙ୍କର ବଂଶତୁଲ୍ୟ ହୋଇଥିଲେ ଓ ତାହାକୁ ଉଚ୍ଛିନ୍ନ କରିଥିଲେ। ଜିଉଦାର ଆଶା ରାଜାଙ୍କର ଅଧିକାରର 26 ବର୍ଷରେ ବାସାଙ୍କର ପୁତ୍ର ଏଲା ତିର୍ସାରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି 2 ବର୍ଷ ରାଜ୍ୟ କଲେ। ତହିଁତାରେ ତାଙ୍କର ରଥ ସମୂହର ଅର୍ଦ୍ଧେକର ଅଧିପତି ସିମ୍ରି ନାମକ ତାଙ୍କର ଦାସ ତାଙ୍କ ପ୍ରତିକୂଳରେ ଚକ୍ରାନ୍ତ କଲେ। ଏଲା ତିର୍ସାରେ ଥାଇ ତିର୍ସାସ୍ଥିତ ଆପଣା ଗୃହର ଅଧ୍ୟକ୍ଷ ଅର୍ସାର ଗୃହରେ ପାନ କରି ମତ ହୋଇଥିଲେ। ଏପରି ସମୟରେ ସିମ୍ରି ଭିତରକୁ ଯାଇ ଜିଉଦା ରାଜା ଆଶାଙ୍କର ଅଧିକାରର 27 ବର୍ଷରେ ତାଙ୍କୁ ଆଘାତ କରି ବଦ୍ଧ କଲେ ଓ ତାଙ୍କର ପଦରେ ରାଜ୍ୟ କଲେ। ପୁଣି ସେ ରାଜ୍ୟ କରିବାକୁ ଆରମ୍ଭ କରି ଆପଣା ସିଂହାସନରେ ବସିବା ମାତ୍ର ସେ ବାସାଙ୍କର ସମୁଦାୟ ବଂଶ ସଂହାର କଲେ। ସେ ତାଙ୍କର କି ତାଙ୍କର ଜ୍ଞାତିମାନଙ୍କର କି ତାଙ୍କ ମିତ୍ରମାନଙ୍କର କାହାରି ଗୋଟିଏ ପୁଞ୍ଜ ସନ୍ତାନ ଅବଶିଷ୍ଟ ରଖିଲେ ନାହିଁ। ଏହି ପ୍ରକାରେ ସଦାପ୍ରଭୁ ଜେହୁ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ବାସାଙ୍କ ବିରୁଦ୍ଧରେ ଯେଉଁ କଥା କହିଥିଲେ ତଦନୁସାରେ ସିମ୍ରି ବାସାଙ୍କର ସମଗ୍ର ବଂଶ ଉଚ୍ଛିନ୍ନ କଲେ। ବାସା ଓ ତାଙ୍କର ପୁତ୍ର ଏଲା ଆପଣାମାନଙ୍କ ଅସାରତା ଦ୍ୱାରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଯେଉଁ ପାପ କଲେ ଓ ଇସ୍ରାଏଲକୁ ପାପ କରାଇଲେ, ବାସାଙ୍କର ସେହି ସମସ୍ତ ପାପ ଓ ତାଙ୍କର ପୁତ୍ର ଏଲାଙ୍କର ପାପ ଏଥିର କାରଣ। ଏଲାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ଜିଉଦା ରାଜା ଆଶାଙ୍କର ଅଧିକାରର 27 ବର୍ଷରେ ସିମ୍ରି ତିର୍ସାରେ 7 ଦିନ ରାଜ୍ୟ କଲେ। ସେହି ସମୟରେ ଲୋକମାନେ ପଲେଷ୍ଟିୟମାନଙ୍କ ଗିବଥନ୍ ବିରୁଦ୍ଧରେ ଛାଉଣି ସ୍ଥାପନ କରିଥିଲେ। ଏଥିମଧ୍ୟରେ ଛାଉଣି ସ୍ଥାପନ କରିଥିବା ଲୋକମାନେ ଶୁଣିଲେ ଯେ ସିମ୍ରି ଚକ୍ରାନ୍ତ କରିଅଛନ୍ତି, ମଧ୍ୟ ରାଜାଙ୍କୁ ବଧ କରିଅଛନ୍ତି। ଏହେତୁ ସମସ୍ତ ଇସ୍ରାଏଲ ସେହିଦିନ ଛାଉଣି ମଧ୍ୟରେ ଅମ୍ରି ନାମକ ସେନାପତିଙ୍କୁ ଇସ୍ରାଏଲ ଉପରେ ରାଜା କଲେ। ତେଣୁ ଅମ୍ରି ଓ ତାଙ୍କ ସହିତ ସମଗ୍ର ଇସ୍ରାଏଲ ଗିବଥନ୍ରୁ ଯାତ୍ରା କରି ତିର୍ସା ଅବରୋଧ କଲେ। ତହିଁରେ ସିମ୍ରି ନଗର ହସ୍ତଗତ ହେବାର ଦେଖି ରାଜଗୃହର ଦୁର୍ଗକୁ ଯାଇ ଆପଣା ଉପରେ ରାଜଗୃହରେ ଅଗ୍ନି ଲଗାଇ ତାହା ଦଗ୍ଧ କଲେ। ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରିବାରେ, ଜାରବ୍ୟାମଙ୍କର ପଥରେ ଚାଲିବାରେ ଓ ଇସ୍ରାଏଲକୁ ପାପ କରାଇବାରେ ଆପେ ଯେଉଁ ପାପ କଲେ ତାଙ୍କ କୃତ ସେହି ପାପ ସକାଶୁ ମଲେ। ସିମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କ କୃତ ରାଜଦ୍ରୋହ ବିଷୟ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ସେ ସମୟରେ ଇସ୍ରାଏଲ ଲୋକମାନେ 2 ଭାଗରେ ବିଭକ୍ତ ହେଲେ। ଅର୍ଦ୍ଧେକ ଲୋକ ଗିନତ୍ର ପୁତ୍ର ତିବ୍ନିକି ରାଜା କରିବା ପାଇଁ ତାହାର ଅନୁଗାମୀ ହେଲେ ଓ ଅର୍ଦ୍ଧେକ ଅମ୍ରିଙ୍କର ଅନୁଗାମୀ ହେଲେ। ମାତ୍ର ଅମ୍ରିଙ୍କର ଅନୁଗାମୀ ଲୋକମାନେ ଗିନତ୍ର ପୁତ୍ର ତିବ୍ନିର ଅନୁଗାମୀ ଲୋକମାନଙ୍କୁ ପରାସ୍ତ କଲେ। ତିବ୍ନି ମଲା ଓ ଅମ୍ରି ରାଜ୍ୟ କଲେ। ଜିଉଦାର ରାଜା ଆଶାଙ୍କର ଅଧିକାରର 31 ବର୍ଷରେ ଅମ୍ରି ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି 12 ବର୍ଷ ରାଜ୍ୟ କଲେ। ତିର୍ସାରେ ସେ 6 ବର୍ଷ ରାଜ୍ୟ କଲେ। ପୁଣି ସେ 2 ତାଳନ୍ତ ରୂପରେ ସେମଠାରୁ ସମରଣ ପର୍ବତ କ୍ରୟ କଲେ ଓ ସେହି ପର୍ବତ ଉପରେ ଏକ ନଗର ନିର୍ମାଣ କରି ସେହି ପର୍ବତର ଅଧିକାରୀ ସେମରର ନାମାନୁସାରେ ଆପଣା ନିର୍ମିତ ନଗରର ନାମ ସମରିଆ ରଖିଲେ। ଆଉ ଅମ୍ରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ତାଙ୍କର ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ଅଧିକ ଦୁଷ୍ଟାଚରଣ କଲେ, କାରଣ ସେ ନବାଟର ପୁତ୍ର ଜାରବ୍ୟାମଙ୍କର ସକଳ ପଥରେ ଓ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ଆପଣାମାନଙ୍କ ଅସରତ ଦ୍ୱାରା ବିରକ୍ତ କରିବା ପାଇଁ, ଯଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପ ପଥରେ ଅମ୍ରି ଚାଲିଲେ। ଅମ୍ରିଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ ଓ ତାଙ୍କ ପ୍ରକାଶିତ ପରାକ୍ରମ ସବୁ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ଅମ୍ରି ଆପଣା ପିତୃଲୋକଙ୍କ ସହିତ ଶୟନ କରି ସମରିଆରେ କବର ପ୍ରାପ୍ତ ହେଲେ, ପୁଣି ତାଙ୍କର ପୁତ୍ର ଆହାବ ତାଙ୍କର ପଦରେ ରାଜ୍ୟ କଲେ। ଜିଉଦାର ରାଜା ଆସାଙ୍କ ଅଧିକାରର 38 ବର୍ଷରେ ଅମ୍ରିଙ୍କର ପୁତ୍ର ଆହାବ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କଲେ ଓ ଅମ୍ରିଙ୍କର ପୁତ୍ର ଆହାବ ସମରିଆରେ ଇସ୍ରାଏଲ ଉପରେ 22 ବର୍ଷ ରାଜ୍ୟ କଲେ। ପୁଣି ଅମ୍ରିଙ୍କ ପୁତ୍ର ଆହାବ ଆପଣା ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ସଦାପ୍ରଭୁଙ୍କ ଦୃଷ୍ଟିରେ ଅଧିକ କୁକର୍ମ କଲେ। ପୁଣି ନବାଟର ପୁତ୍ର ଜାରବିୟାମଙ୍କ ପାପ ପଥରେ ଚାଲିବାର ତାଙ୍କ ପ୍ରତି ହାଲୁକା ବିଷୟ ହେଲା ପରି ସେ ସିଦୋନିଆମାନଙ୍କ ଇତବାଲ ରାଜାର କନ୍ୟା ଇସବେଲକୁ ବିବାହ କଲେ ଓ ଯାଇ ବାଲର ସେବା କରି ତାହାକୁ ପ୍ରଣାମ କଲେ। ଆଉ ସେ ସମରିଆ ସ୍ଥିତ ଆପଣା ନିର୍ମିତ ବାଲର ଗୃହରେ ବାଲ ପାଇଁ ଏକ ଯଜ୍ଞବେଦୀ ନିର୍ମାଣ କଲେ। ଆଉ ଆହାବ ଆଶରା ମୂର୍ତ୍ତି ନିର୍ମାଣ କଲେ ଓ ଆହାବ ଆପଣା ପୂର୍ବବର୍ତ୍ତୀ ସମସ୍ତ ଇସ୍ରାଏଲ ରାଜାଙ୍କ ଅପେକ୍ଷା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଆହୁରି ଅଧିକ ବିରକ୍ତିଜନକ କର୍ମ କଲେ। ତାଙ୍କର ସମୟରେ ବୈଥଲୀୟ ହିଏଲ ଜିରିହ ନଗରର ପୁନର୍ବାର ନିର୍ମାଣ କଲେ। ସଦାପ୍ରଭୁ ନୁନର ପୁତ୍ର ଜିଓସିଓଙ୍କ ହସ୍ତରେ ଯାହା କହିଥିଲେ ସେହି ବାକ୍ୟାନୁସାରେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଅବିରାମର ମୃତ୍ୟୁ ସହିତ ନଗରର ଭିତ୍ତିମୂଳ ସ୍ଥାପନ କଲେ ଓ ଆପଣା କନିଷ୍ଠ ପୁତ୍ର ସଗୁବର ମୃତ୍ୟୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କଲେ।